26:7 ଋତୁଙ୍କ ସମୟରେ ଅଳ୍ପ ଦିନ ପରେ ଇସ୍ରାଏଲ ଦେଶରେ ହାନ୍ନା ବୋଲି ଜଣେ ସ୍ତ୍ରୀ ଲୋକ ଥିଲେ। ତା ସ୍ୱାମୀ ତାଙ୍କୁ ବହୁତ ପ୍ରେମ କରୁଥିଲେ, କିନ୍ତୁ ତାର ସନ୍ତାନ ନଥିବାରୁ ସେ ବହୁତ ଦୁଃଖୀ ଥିଲେ। ପ୍ରତିବର୍ଷ ସେମାନେ ସିଲୋହରେ ଥିବା ଈଶ୍ୱରଙ୍କ ଗୃହକୁ ନିୟମିତ ଯାଉଥିଲେ। ସେମାନେ ନୈବେଦ୍ୟ ନେଇ ଈଶ୍ୱରଙ୍କ ନିମନ୍ତେ ବଳି ଉତ୍ସର୍ଗ କରୁଥିଲେ। ହାନା ଈଶ୍ୱରଙ୍କ ଗୃହରେ ଯାଇ କହିଲେ, ହେ ଈଶ୍ୱର, ମୋତେ ସ୍ମରଣ କରି ଯଦି ଗୋଟେ ପୁତ୍ରଟିଏ ଦେବ, ତାହାଙ୍କୁ ତୁମ୍ଭ ସେବାରେ ସମର୍ପି ଦେବି। ଏହା କହୁଥିବା ବେଳେ ତାଙ୍କ ଓଠ ହଲୁଥିଲା, କିନ୍ତୁ ଶବ୍ଦ ବାହାରୁନଥିଲା। ପ୍ରଧାନ ଯାଜକ ଏଲି ଏହା ଦେଖି ଭାବିଲେ, ସେ ସ୍ତ୍ରୀ ବୋଧେ ସୁରାପାନ କରିଅଛି। କିନ୍ତୁ ଈଶ୍ୱର ହାନାର ପ୍ରାର୍ଥନା ଶୁଣୁଥିଲେ। ତହିଁରେ କିଛି ଦିନ ପରେ ସେ ପୁତ୍ରଟିଏ ପ୍ରସବ କଲେ। ସେ ତାହାଙ୍କୁ ସାମୁଏଲ ବୋଲି ନାମ ଦେଲେ।